ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ଭୁବନେଶ୍ୱର ଜନତା ମଇଦାନରେ ଚାଲିଥିବା ତ୍ରିଦିବସୀୟ ଅଷ୍ଟାଦଶ ପ୍ରବାସୀ ଭାରତୀୟ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପ୍ରବାସୀ ଭାରତୀୟମାନଙ୍କୁ ସମ୍ବୋଧନ କରିବେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେତେଜଣ ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରପତି ସମାରୋହର ଉଦ୍ଯାପନୀ ଉତ୍ସବରେ ସମ୍ମାନିତ କରିବେ। ଆଜିର ପୂର୍ଣ୍ଣାଙ୍ଗ ଅଧିବେଶନରେ ନାରୀଙ୍କ ଶକ୍ତି ଏବଂ ପ୍ରଭାବର ଉତ୍ସବ ଏବଂ ସଂସ୍କୃତି ସମ୍ପର୍କ ଓ ଆତ୍ମୀୟତାର ଗାଥା ଉପରେ ଆଲୋଚନା ହେବ। ଉଦ୍ଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ପଟ୍ଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର, ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, କୀର୍ତ୍ତିବର୍ଦ୍ଧନ ସିଂ ଏବଂ ପବିତ୍ର ମାର୍ଗେରିଟା ଉପସ୍ଥିତ ରହିବେ। ରାଜ୍ୟର କଳା, ସଂସ୍କୃତି, ଐତିହ୍ୟ ଓ ବୟନଶିଳ୍ପକୁ ବିଦେଶରେ ସମୃଦ୍ଧ କରାଇବା ପାଇଁ ପ୍ରବାସୀ ଦିବସ ପାଳନ ଏକ ଉତ୍ତମ ମାଧ୍ୟମ ବୋଲି ପ୍ରମୁଖ ସଚିବ ଅରବିନ୍ଦ ପାଢ଼ୀ କହିଛନ୍ତି।
ଆମେ ଓଡ଼ିଆ ହିସାବରେ ଗର୍ବ କରିବା କଥା ଯେ ଓଡ଼ିଶା ମାଟିର ପ୍ରତ୍ୟେକ ଧୂଳିକଣାରେ ହିଁ କାରୁକାର୍ଯ୍ୟ ଆମର ନିହିତ ଅଛି। ହସ୍ତକଳା ହଉ, ହସ୍ତଶିଳ୍ପ ହଉ, ହ୍ୟାଣ୍ଡଲୁମ୍ସ ପ୍ରଡକ୍ଟ ହଉ, ଆମର ଟେମ୍ପୁଲ ଆର୍କିଟେକ୍ଚର ହଉ, ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ସଂସ୍କୃତି ହଉ, ଆମର ଏହି କଳାକୃତିକୁ, ଏହି ସଂସ୍କୃତିକୁ, ଏହି ପରମ୍ପରାକୁ ଆମେ ବିଶ୍ୱ ଦରବାରରେ ପରିଚିତ କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ଗୋଟେ ବହୁତ ବଡ଼ ମାଧ୍ୟମ, ଯେଉଁଥିରେ କି ବିଶ୍ୱର ବିଭିନ୍ନ କୋଣ ଅନୁକୋଣରୁ ପ୍ରବାସୀମାନେ ଆସିଛନ୍ତି ଏବଂ ସେମାନେ ନିଶ୍ଚିତ ଭାବରେ ଅଭିଭୂତ ହେଉଛନ୍ତି ଏବଂ ପ୍ରବାସୀ ଭାରତୀୟ ଦିବସ ମାଧ୍ୟମରେ ଆମେ ଆମର ବିଶ୍ୱ ଦରବାରରେ ଆମର ଯେଉଁ ଐତିହ୍ୟ ଅଛି ତାକୁ ପରିଚିତ କରିବା ପାଇଁ ସହାୟକ ହେବ।
ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଗତକାଲି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ବ୍ରହ୍ମପୁର ଜିଲ୍ଲା ଦୌରା ଜଜ୍ କୋର୍ଟ ବୁଲି ଦେଖିଥିଲେ। ଜିଲ୍ଲା ଜଜ୍ ଏବଂ ଓକିଲ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ସହିତ ବ୍ରହ୍ମପୁରଠାରେ ନୂତନ ଭାବେ ନିର୍ମାଣ ହେବାକୁ ଥିବା ଜୁଡିସିଆଲ କମ୍ପ୍ଲେକ୍ସ କୋଠାର ନକ୍ସାକୁ ଅନୁଧ୍ୟାନ କରିଥିଲେ। ଜିଲ୍ଲା କୋର୍ଟ ପରିସରରେ ଚାରିମହଲା ବିଶିଷ୍ଟ ଜୁଡିସିଆଲ କମ୍ପ୍ଲେକ୍ସ ନିର୍ମାଣ ପାଇଁ ସରକାରୀ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟରେ ଥିବା ହିତାଧିକାରୀମାନେ ଆସନ୍ତା 31 ତାରିଖ ସୁଦ୍ଧା ଇ-କେୱାଇସି ନ କଲେ ରାସନ କାର୍ଡ କଟିଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଗତକାଲି ସୁଦ୍ଧା 49 ଲକ୍ଷ ହିତାଧିକାରୀ ଇ-କେୱାଇସି କରିନାହାନ୍ତି। ଇ-କେୱାଇସି ପ୍ରକ୍ରିୟା ଶେଷ ହେବା ପରେ ହିତାଧିକାରୀମାନଙ୍କୁ ନୂଆ ରାସନ କାର୍ଡ ମିଳିବ ବୋଲି ଶ୍ରୀ ପାତ୍ର ସୂଚନା ଦେଇଛନ୍ତି। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି। ହିନ୍ଦୀ ଭାଷା ସାଧାରଣ ଭାବରେ ସରଳ, ସମୃଦ୍ଧ ଭାଷା ହୋଇଥିବାରୁ ବିଶ୍ୱର ସବୁଠାରୁ ଅଧିକ କୁହାଯାଉଥିବା 5ଟି ଭାଷା ମଧ୍ୟରେ ହିନ୍ଦୀ ଭାଷା ସ୍ଥାନ ପାଇଛି। 1975 ମସିହାରେ ଆଜିର ଦିନରେ ନାଗପୁରରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ହିନ୍ଦୀ ସମ୍ମିଳନୀରେ ବିଶ୍ୱ ହିନ୍ଦୀ ଦିବସ ପାଳନ ପାଇଁ ପ୍ରସ୍ତାବ ହୋଇଥିଲା। ଭାରତ ସରକାର 2006 ପ୍ରତ୍ୟେକ ବର୍ଷ ଜାନୁଆରୀ ମାସ 10 ତାରିଖକୁ ବିଶ୍ୱ ହିନ୍ଦୀ ଦିବସ ଭାବେ ପାଳନ କରୁଛନ୍ତି। ଭାରତ ବ୍ୟତୀତ ମରିସସ୍, ଫିଜି, ସୁରିନାମ, ଗୁଆନ, ତ୍ରିନେଦାଦ ଏବଂ ନେପାଳରେ ହିନ୍ଦୀ ଭାଷାକୁ କଥିତ ଭାଷା ଭାବରେ ବ୍ୟବହାର କରାଯାଉଛି। ଚଳିତ ବର୍ଷର ବିଶ୍ୱ ହିନ୍ଦୀ ଦିବସର ବାର୍ତ୍ତା ହେଉଛି ଏ ଗ୍ଲୋବାଲ୍ ଭଏସ୍ ଅଫ୍ ୟୁନିଟି ଅଫ୍ କଲ୍ଚରାଲ୍ ପ୍ରାଇଡ୍। ବୌଦ୍ଧ ଜିଲ୍ଲା ସାତକୋଶିଆ ଗଣ୍ଡରେ 19 କୁମ୍ଭୀର ଥିବା ଜଣାପଡ଼ିଛି। ବନ ବିଭାଗ ପକ୍ଷରୁ କୁସଙ୍ଗ ରେଞ୍ଜ ଅଧୀନରେ ମାରଡ଼ାଠାରୁ ଶୀତଲପାଣି, ହରଭଙ୍ଗା, ଅୟଡ଼ା ପର୍ଯ୍ୟନ୍ତ ଗଣନା କରି 3ଟି ଟିମ୍ରେ କୁମ୍ଭୀର ଗଣନା କରାଯାଇଥିଲା। ସେହିଭଳି ଗଞ୍ଜାମ ଜିଲ୍ଲାର ଘୋଡ଼ାହାଡ଼ା ଡ୍ୟାମ୍ ଏବଂ ଏହା ନିକଟବର୍ତ୍ତୀ ଜଳାଶୟଗୁଡ଼ିକରେ 87 କୁମ୍ଭୀର ଥିବା ଗଣନାରୁ ଜଣାପଡ଼ିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଏସ୍ଏସ୍ଟିଇଟି 2024 ଚଳିତ ମାସ 17 ତାରିଖରେ ହେବ। ପ୍ରଥମ ସିଟିଂ ସକାଳ 10 ଆରମ୍ଭ ହୋଇ ଅପରାହ୍ନ 12:30 ପର୍ଯ୍ୟନ୍ତ ଚାଲିବ ଏବଂ ଦ୍ୱିତୀୟ ସିଟିଂ ଅପରାହ୍ନ 2 ଆରମ୍ଭ ହୋଇ 4 ଶେଷ ହେବ। ଏହି ପରୀକ୍ଷା ପାଇଁ ମୋଟ 50,587 ଜଣ ପ୍ରାର୍ଥୀ ନାମ ପଞ୍ଜୀକରଣ କରିଛନ୍ତି। ରାଜ୍ୟର 183 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗ୍ ପ୍ରତିଯୋଗିତାରେ ଆଜି ସ୍ରଚିରା ବେଙ୍ଗଲ ଟାଇଗର୍ସ ଓ ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ସନ୍ଧ୍ୟାରେ ଖେଳାଯାଇଥିବା ପୁରୁଷ ବର୍ଗରେ କଳିଙ୍ଗ ଲାନ୍ସର୍ସ 2-1 ଗୋଲ୍ରେ ଗୋନାସିକାକୁ ପରାସ୍ତ କରି ବିଜୟୀ ହୋଇଛି। କଳିଙ୍ଗ ଲାନ୍ସର୍ସ 5 ମ୍ୟାଚ୍ରୁ ମୋଟ 7 ପଏଣ୍ଟ ପାଇଥିବା ବେଳେ ଗୋନାସିକା ଦଳ 4 ପଏଣ୍ଟ ପାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତାକାଲି ପର୍ଯ୍ୟନ୍ତ ଶୀତର ପ୍ରଭାବ ସାଙ୍ଗକୁ କୁହୁଡ଼ି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ରବିବାର ପରଠାରୁ ତାପମାତ୍ରା 2-4 ଡିଗ୍ରୀ ବୃଦ୍ଧି ପାଇବ ଏବଂ ଥଣ୍ଡାର ପରିମାଣ କମିବ। ବିଶେଷକରି ଉପକୂଳ ଓ ରାଜ୍ୟର ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।